ଓମ୍ ଶାନ୍ତି 14/12/2024 ପ୍ରାତଃ ମୁରଲୀ ମିଠେ ବଚେ ତୁମ ପାଖରେ ମନମନା ଭବ ଓ ମଧ୍ୟାଜୀ ଭବ ରୂପକ ତୀକ୍ଷ୍ଣ ବାଣ ରହିଛି। ଏହି ବାଣ ଦ୍ୱାରା ତୁମେ ମାୟା ଉପରେ ବିଜୟ ପ୍ରାପ୍ତ କରିପାରିବ। ପ୍ରଶ୍ନ, ବାବାଙ୍କର ସାହାଯ୍ୟ କେଉଁ ଆଧାରରେ ପିଲାମାନଙ୍କୁ ମିଳିଥାଏ? ପିଲାମାନେ କେଉଁ ରୂପରେ ବାବାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥାନ୍ତି? ଉତ୍ତର, ଯେଉଁ ପିଲାମାନେ ଯେତେ ସ୍ନେହର ସହିତ ବାବାଙ୍କୁ ମନେ ପକାଇଥାନ୍ତି ତାଙ୍କୁ ସେତିକି ବାବାଙ୍କର ସାହାଯ୍ୟ ମିଳିଥାଏ। ତେଣୁ ବାବାଙ୍କ ସହିତ ସ୍ନେହପୂର୍ଣ୍ଣ ବାର୍ତ୍ତାଳାପ କର, ନିଜର ଯୋଗାଯୋଗ ଠିକ୍ ରଖ, ଶ୍ରୀମତ ଅନୁସାରେ ଚାଲୁଥାଅ, ତେବେ ବାବା ମଧ୍ୟ ସାହାଯ୍ୟ କରିଚାଲିବେ। ପିଲାମାନେ ମଧ୍ୟ ବାବାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି କହୁଛନ୍ତି, ବାବା ଆପଣ ପରମଧାମରୁ ଆସି ଆମକୁ ପତିତରୁ ପାବନ କରୁଛନ୍ତି, ଆପଣଙ୍କଠାରୁ ଆମକୁ ଅଧିକ ସୁଖ ମିଳୁଛି। ଏହିଭଳି କହୁ କହୁ ଆଖିରେ ପ୍ରେମର ଲୁହ ମଧ୍ୟ ଆସିଯାଇଥାଏ। ଓମ୍ ଶାନ୍ତି। ପିଲାଙ୍କୁ ସବୁଠାରୁ ପ୍ରିୟ ଲାଗିଥାନ୍ତି ମା ଏବଂ ବାପା, ଆଉ ମା ବାପାଙ୍କୁ ପିଲା ହିଁ ସବୁଠାରୁ ପ୍ରିୟ ଲାଗିଥାନ୍ତି। ତେବେ ଆମମାନଙ୍କର ପ୍ରିୟ ହେଉଛନ୍ତି ବାବା, ଯାହାକୁ ତୁମେବ ମାତାଶ୍ଚ ପିତା କୁହାଯାଏ। ଲୌକିକ ମା ବାପାଙ୍କୁ ତ ଏପରି କେହି କହିବେ ନାହିଁ, ଏହି ମହିମା ନିଶ୍ଚୟ ଅଛେ, କିନ୍ତୁ କାହାର ତାହା କେହି ଜାଣିନାହାନ୍ତି। ଯଦି ଜାଣିଥାନ୍ତେ ତାହେଲେ ସେଠାକୁ ଚାଲି ଯାଇଥାନ୍ତେ, ଆଉ ବହୁତଙ୍କୁ ମଧ୍ୟ ନେଇଯାଇଥାନ୍ତେ, କିନ୍ତୁ ଡ୍ରାମାରେ ଏପରି ନିର୍ଦ୍ଧାରିତ ହୋଇଛେ। ଯେତେବେଳେ ଡ୍ରାମା ପୂରା ହୋଇଯାଏ ସେତେବେଳେ ହିଁ ଆସିଥାନ୍ତି। ଆଗରୁ ମୁଭି ନାଟକ ଚାଲୁଥିଲା, ଯେତେବେଳେ ନାଟକ ସମ୍ପୂର୍ଣ୍ଣ ହେଉଥିଲା ସେତେବେଳେ ସବୁ ଅଭିନେତା ମଞ୍ଚ ଉପରେ ଛିଡ଼ା ହୋଇଯାଉଥିଲେ। ଏହା ମଧ୍ୟ ବେହଦର ଏକ ବଡ଼ ନାଟକ। ଏହିସବୁ କଥା ପିଲାମାନଙ୍କ ବୁଦ୍ଧିରେ ଆସିବା ଉଚିତ। ସତ୍ୟଯୁଗ, ତ୍ରେତା, ଦ୍ୱାପର, କଳିଯୁଗ, ଏହା ସୃଷ୍ଟିଚକ୍ର ଅଟେ। ଏମିତି ନୁହେଁ ଯେ ବ୍ରହ୍ମଲୋକ ସୂକ୍ଷ୍ମ ଲୋକରେ ଚକ୍ର ଘୁରୁଛି, ସୃଷ୍ଟିର ଚକ୍ର ଏହିଠାରେ ହିଁ ଘୁରୁଛି। ଗାୟନ ମଧ୍ୟ ଅଛି, ଏକ ଓଙ୍କାର ସତ ନାମ, ଏହି ମହିମା କାହାର? ଯଦିଓ ଗ୍ରନ୍ଥରେ ଶିଖ ମାନେ ମହିମା କରିଥାନ୍ତି ଗୁରୁ ନାନକ ଉବାଜ, ଏକ ଓଙ୍କାର ଏହା ତ ସେହି ଏକମାତ୍ର ନିରାକାର ପରମ ଆତ୍ମାଙ୍କର ହିଁ ମହିମା ଅଟେ। କିନ୍ତୁ ଏମାନେ ପରମ ଆତ୍ମାଙ୍କର ମହିମାକୁ ଭୁଲି ଗୁରୁ ନାନକଙ୍କର ମହିମା କରୁଛନ୍ତି, ତାଙ୍କୁ ହିଁ ସଦ୍ଗୁରୁ ଭାବି ନେଇଛନ୍ତି। ବାସ୍ତବରେ ସାରା ସୃଷ୍ଟିରେ ଯେତେ ବି ମହିମା କରାଯାଉଛି ସେହି ଜଣଙ୍କର ହିଁ କରାଯାଉଛି, ଆଉ କାହାର ମହିମା ହିଁ ନାହିଁ। ଏବେ ଦେଖ, ବ୍ରହ୍ମାଙ୍କ ଠାରେ ଯଦି ବାବାଙ୍କର ପ୍ରବେଶତା ନ ହୋଇଥାନ୍ତା ତେବେ ସେ କୌଡ଼ିତୁଲ୍ୟ ହୋଇଥାନ୍ତେ। ଏବେ ତୁମେ ପରମପିତା ପରମାତ୍ମାଙ୍କର ଦ୍ୱାରା କୌଡ଼ିରୁ ହୀରାତୁଲ୍ୟ ହେଉଛ। ଏବେ ହେଉଛି ପତିତ ଦୁନିଆ, ବ୍ରହ୍ମାଙ୍କର ରାତ୍ରି। ପତିତ ଦୁନିଆରେ କେବେ ବାବା ଆସନ୍ତି ଏବଂ ଯିଏ ତାଙ୍କୁ ଚିହ୍ନି ପାରିଥାନ୍ତି ସେମାନେ ତାଙ୍କ ଉପରେ ସମର୍ପଣ ହୋଇଯାଆନ୍ତି। ଆଜିର ଦୁନିଆରେ ପିଲାମାନେ ମଧ୍ୟ ଉଶୃଙ୍ଖଳ ହୋଇଯାଉଛନ୍ତି। ଦେବତାମାନେ କେତେ ଭଲ ଥିଲେ, ଏବେ ସେମାନେ ପୁନର୍ଜନ୍ମ ନେଇ ତମୋ ପ୍ରଧାନ ହୋଇଯାଇଛନ୍ତି। ସନ୍ନ୍ୟାସୀ ମଧ୍ୟ ପୂର୍ବରୁ ବହୁତ ଭଲ ଥିଲେ, ପବିତ୍ର ଥିଲେ, ଭାରତକୁ ପବିତ୍ରତା ରୂପକ ବଳର ସହଯୋଗ କରୁଥିଲେ। ଭାରତରେ ଯଦି ପବିତ୍ରତା ରହିବ ନାହିଁ ତେବେ କାମ ଚିତାରେ ଜଳିଯିବେ। ସତ୍ୟଯୁଗରେ କାମ ବିକାର ନଥାଏ, ଏ କଳିଯୁଗରେ ସମସ୍ତେ କାମ ଅଗ୍ନିର କଣ୍ଟା ଉପରେ ବସିଛନ୍ତି। ସତ୍ୟଯୁଗରେ ତ ଏପରି କୁହାଯିବ ନାହିଁ, ସେଠାରେ ଏହି ବିଷ ବିକାର ହିଁ ନାହିଁ। କୁହାଯାଏ ନା, ଅମୃତ ଛାଡ଼ି ବିଷ କାହିଁକି ଖାଇଲ, ବିକାରୀକୁ ହିଁ ପତିତ କୁହାଯାଏ। ଆଜିକାଲି ମନୁଷ୍ୟମାନଙ୍କୁ ଦେଖି 10-12 ପିଲା ଜନ୍ମ କରି ଚାଲିଛନ୍ତି, କୌଣସି ନିୟମ ହିଁ ନାହିଁ। ସତ୍ୟଯୁଗରେ ଯେତେବେଳେ ପିଲା ଜନ୍ମ ହୁଏ ତା ପୂର୍ବରୁ ସାକ୍ଷାତକାର ହୋଇଥାଏ, ଶରୀର ଛାଡ଼ିବା ପୂର୍ବରୁ ମଧ୍ୟ ସାକ୍ଷାତକାର ହୋଇଥାଏ, କି ମୁଁ ଏହି ଶରୀର ଛାଡ଼ି ଯାଇ ଶିଶୁ ହେବି ଏବଂ ଗୋଟିଏ ସନ୍ତାନ ହିଁ ହୋଇଥାଏ, ଅଧିକ ନୁହେଁ। ଏହା ନିୟମ ପ୍ରମାଣ ଚାଲିଥାଏ। ବୃଦ୍ଧି ତ ନିଶ୍ଚିନ୍ତ ହେବାର ଅଛି, କିନ୍ତୁ ସେଠାରେ ବିକାର ନଥାଏ। ବହୁତ ଲୋକ ପଚାରନ୍ତି, ତେବେ ସେଠାରେ ପିଲା ଜନ୍ମ କିପରି ହୋଇଥାଏ? ତାଙ୍କୁ କହିବା ଦରକାର, ସେଠାରେ ଯୋଗବଳ ଦ୍ୱାରା ସବୁ କାର୍ଯ୍ୟ ହୋଇଥାଏ। ଯୋଗବଳ ଦ୍ୱାରା ହିଁ ଆମେ ସୃଷ୍ଟିର ରାଜତ୍ୱ ନେଉଛୁ। ବାହୁବଳ ଦ୍ୱାରା ସୃଷ୍ଟିର ରାଜପଦ ମିଳିପାରିବ ନାହିଁ। ବାବା ବୁଝାଉଛନ୍ତି, ଯଦି ଖ୍ରୀଷ୍ଟିଆନ ମାନେ ପରସ୍ପର ସହିତ ମିଶିଯିବେ ତାହେଲେ ସାରା ସୃଷ୍ଟିରେ ରାଜତ୍ୱ କରିପାରିବେ, କିନ୍ତୁ ସେମାନେ ପରସ୍ପର ମଧ୍ୟରେ ମିଶି ପାରିବେ ହିଁ ନାହିଁ, ନିୟମ କହୁନାହିଁ। ସେଥିପାଇଁ ବାବା କହୁଛନ୍ତି, ଦୁଇଟି ବିଲେଇ ପରସ୍ପର ସହିତ ଲଢ଼ିଲେ ଆଉ ଲହୁଣୀ ଅର୍ଥାତ୍ ବିଶ୍ୱର ରାଜତ୍ୱ ତୁମ ପିଲାମାନଙ୍କୁ ମିଳିଯାଉଛେ। କୃଷ୍ଣଙ୍କ ମୁଖରେ ଲହୁଣୀ ଦେଖାଯାଇଛେ, ଏବେ ଏହା ହେଉଛି ସୃଷ୍ଟିରୂପୀ ଲହୁଣୀ। ବେହଦର ବାବା କହୁଛନ୍ତି, ଏହି ଯୋଗବଳ ରୂପୀ ଲଢ଼ାଇର ଗାୟନ ଶାସ୍ତ୍ରରେ ରହିଛେ, ବାହୁବଳର ନୁହେଁ। ସେମାନେ ପୁଣି ଶାସ୍ତ୍ରରେ ହିଂସକ ଯୁଦ୍ଧ ଦେଖାଇଛନ୍ତି, ସେଥି ସହିତ ଆମର କୌଣସି ସମ୍ବନ୍ଧ ନାହିଁ। ବାସ୍ତବରେ ପାଣ୍ଡବ କୌରବଙ୍କର ଲଢ଼ାଇ ହୋଇନାହିଁ। ଏହି ଅନେକ ଧର୍ମ 5000 ବର୍ଷ ପୂର୍ବରୁ ମଧ୍ୟ ଥିଲା, ଯେଉଁମାନେ କି ନିଜ ନିଜ ଧର୍ମରେ ଲଢ଼ି ବିନାଶ ହୋଇଥିଲେ। ପାଣ୍ଡବମାନେ ଦେବୀ ଦେବତା ଧର୍ମର ସ୍ଥାପନା କରିଥିଲେ। ଏହା ହେଉଛି ଯୋଗବଳ, ଯାହାଦ୍ୱାରା ସୃଷ୍ଟିର ରାଜତ୍ୱ ମିଳିଥାଏ। ସେଠାରେ ମାୟାଜିତ ଜଗତ ଜିତ ହୋଇଥାନ୍ତି। ସତ୍ୟ ଯୁଗରେ ମାୟା ରାବଣ ନଥାଏ। ସେଠାରେ ରାବଣର କୁଶ ପୁତଳିକା ତିଆରି କରି ଜଳାଇବେ ନାହିଁ। ଏଠାରେ ରାବଣର କୁଶ ପୁତଳିକ ଦେଖ କିପରି ସବୁ ତିଆରି କରୁଛନ୍ତି। ଏମିତି କୌଣସି ଦୈତ୍ୟ ବା ଅସୁର ନଥାନ୍ତି। ମନୁଷ୍ୟ ଏହା ମଧ୍ୟ ବୁଝୁନାହାନ୍ତି ଯେ ପାଞ୍ଚ ବିକାର ସ୍ତ୍ରୀର ଏବଂ ପାଞ୍ଚ ବିକାର ପୁରୁଷର ଅଟେ। ତାକୁ ମିଶାଇ 10 ମୁଣ୍ଡଧାରୀ ରାବଣ ଗଢ଼ି ଦେଇଛନ୍ତି। ଯେମିତି ବିଷ୍ଣୁଙ୍କୁ ମଧ୍ୟ 4 ଭୁଜା ଦେଇଛନ୍ତି, ମନୁଷ୍ୟ ତ ଏହି ସାଧାରଣ କଥାକୁ ମଧ୍ୟ ବୁଝିପାରୁନାହାନ୍ତି। ବଡ଼ ରାବଣ ତିଆରି କରି ଜଳାଉଛନ୍ତି। ଅତି ପ୍ରିୟ ସନ୍ତାନମାନଙ୍କୁ ଏବେ ବେହଦର ବାବା ବୁଝାଉଛନ୍ତି। ବାବାଙ୍କୁ ସନ୍ତାନମାନେ କ୍ରମାନୋଦୟରେ ସ୍ନେହୀ ଲାଗିଥାନ୍ତି। କେହି ତ ବହୁତ ସ୍ନେହୀ ଅଟନ୍ତି, ଆଉ କେହି ଅଳ୍ପ ସ୍ନେହୀ ଅଟନ୍ତି। ଯେତେ ଶିକିଲତା ପିଲା ହୋଇଥିବ ସେତେ ଅଧିକ ସ୍ନେହ ରହିବ। ଏଠାରେ ମଧ୍ୟ ଯିଏ ସେବାରେ ତତ୍ପର ରହୁଛନ୍ତି, ଦୟାଶୀଳ ହୋଇଥାନ୍ତି, ସେମାନେ ସ୍ନେହୀ ଲାଗିଥାନ୍ତି। ଭକ୍ତି ମାର୍ଗରେ ଦୟା ମାଗିଥାନ୍ତି ନା, ଡାକନ୍ତି ଖୁଦା ଦୟା କର, ମୋ ଉପରେ କୃପା କର, କିନ୍ତୁ ଡ୍ରାମାକୁ କେହି ଜାଣିନାହାନ୍ତି। ଯେତେବେଳେ ଅଧିକ ତମ ପ୍ରଧାନ ହୋଇଯାଆନ୍ତି ସେତେବେଳେ ବାବାଙ୍କର ଆସିବାର ଯୋଜନା ହୁଏ। ଏମିତି ନୁହେଁ ଯେ ଈଶ୍ୱର ଯାହା ଚାହିଁବେ ତାହା କରିପାରିବେ ବା ଯେତେବେଳେ ଚାହିଁବେ ସେତେବେଳେ ଆସିପାରିବେ। ଯଦି ଏପରି ଶକ୍ତି ଥାନ୍ତା ତେବେ ଏତେ ଗାଳି କାହିଁକି ମିଳୁଥାନ୍ତା, ବନବାସ କାହିଁକି ମିଳିଥାନ୍ତା? ଏ କଥା ବହୁତ ଗୁପ୍ତ ଅଟେ। କୃଷ୍ଣଙ୍କୁ ତ ଗାଳି ମିଳିପାରିବ ନାହିଁ, କହନ୍ତି ଭଗବାନ ଏପରି କରିପାରିବେ ନାହିଁ, କିନ୍ତୁ ବିନାଶ ତ ହେବାର ଅଛି, ଏଥିରେ ବଞ୍ଚେଇବାର କଥା ହିଁ ନାହିଁ। ସମସ୍ତଙ୍କୁ ଘରକୁ ନେବାର ଅଛି। ସ୍ଥାପନା ଏବଂ ବିନାଶ କରାଉଛନ୍ତି ତେବେ ନିଶ୍ଚିନ୍ତ ଭଗବାନ ହୋଇଥିବେ ନା? ପରମପିତା ପରମାତ୍ମା ସ୍ଥାପନା କରୁଛନ୍ତି କାହାର? ଏହି ମୁଖ୍ୟ କଥା ତୁମେ ପଚାର କି ଗୀତାର ଭଗବାନ କିଏ? ସାରା ଦୁନିଆ ଏହି କଥାରେ ଦ୍ୱନ୍ଦ୍ୱରେ ଅଛନ୍ତି। ସେମାନେ ତ ମନୁଷ୍ୟର ନାମ ଲେଖି ଦେଇଛନ୍ତି। ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ତ ଭଗବାନଙ୍କର ବ୍ୟତୀତ ଅନ୍ୟ କେହି କରିପାରିବେ ନାହିଁ। ପୁଣି ତୁମେ କିପରି କହୁଛ ଯେ କୃଷ୍ଣ ଗୀତାର ଭଗବାନ ଅଟନ୍ତି? ବିନାଶ ଏବଂ ସ୍ଥାପନା କରିବା କାହାର କାମ? ଗୀତାର ଭଗବାନଙ୍କୁ ଭୁଲି ଗୀତାକୁ ହିଁ ଖଣ୍ଡନ କରିଦେଇଛନ୍ତି। ଏହା ବହୁତ ବଡ଼ ଭୁଲ ଅଟେ। ଦ୍ୱିତୀୟରେ ପୁଣି ଜଗନ୍ନାଥ ପୁରୀରେ ଦେବତାମାନଙ୍କର ବହୁତ ଖରାପ ଚିତ୍ର ତିଆରି କରାଯାଇଛି। ଖରାପ ଚିତ୍ର ଦେଖିବା ପାଇଁ ସରକାରଙ୍କର ବାରଣ ରହିଛି। ତେବେ ଏହା ଉପରେ ବୁଝାଇବା ଦରକାର, ଏହି ମନ୍ଦିରମାନଙ୍କ ପ୍ରତି କାହାର ବୁଦ୍ଧିରେ ଏପରି କଥା ଆସୁନାହିଁ। ଏହି କଥା ବାବା ହିଁ ବସି ବୁଝାଉଛନ୍ତି। ଦେଖ, କନ୍ୟାମାନେ କେତେ ପ୍ରତିଜ୍ଞାପତ୍ର ମଧ୍ୟ ଲେଖୁଛନ୍ତି, ରକ୍ତରେ ମଧ୍ୟ ଲେଖୁଛନ୍ତି। ମହାଭାରତରେ ଉଲ୍ଲେଖ ଅଛି ନା, କୃଷ୍ଣଙ୍କର ରକ୍ତ ବାହାରିଲା, ତେଣୁ ଦ୍ରୌପଦୀ ନିଜର ବସ୍ତ୍ର ଚିରି ବାନ୍ଧି ଦେଇଥିଲେ। ଏହା ସ୍ନେହ ଅଟେ ନା, ତୁମର ସ୍ନେହ ଅଛି ଶିବ ବାବା ସାଥିରେ, ୟାଙ୍କର ରକ୍ତ ବାହାରି ପାରେ, ୟାଙ୍କୁ ଦୁଃଖ ମଧ୍ୟ ହୋଇପାରେ, କିନ୍ତୁ ଶିବ ବାବାଙ୍କୁ କେବେ ଦୁଃଖ ହୁଏ ନାହିଁ, କାରଣ ତାଙ୍କର ନିଜର ଶରୀର ହିଁ ନାହିଁ। କୃଷ୍ଣଙ୍କୁ ଯଦି କଷ୍ଟ ଲାଗିବ ତେବେ ସେ ଦୁଃଖୀ ହେବେ ନା, ତେବେ ତାଙ୍କୁ ପରମାତ୍ମା କିପରି କହିପାରିବା। ବାବା କହୁଛନ୍ତି, ମୁଁ ତ ଦୁଃଖ ଓ ସୁଖରୁ ଅଲଗା ଅଟେ। ହଁ, ପିଲାମାନଙ୍କୁ ଆସି ସଦା ସୁଖୀ କରୁଛେ, ସଦାଶିବ ବୋଲି ଗାୟନ ଅଛି ନା, ସଦାଶିବ ସୁଖଦାତା କହୁଛନ୍ତି। ମୋର ମିଠା ମିଠା ଶିକିଲଧେ ସନ୍ତାନ ମାନେ, ଯେଉଁମାନେ ସୁପୁତ୍ର ଅଟନ୍ତି, ଜ୍ଞାନ ଧାରଣ କରି ପବିତ୍ର ରୁହନ୍ତି, ସଚ୍ଚା ଯୋଗୀ ଏବଂ ଜ୍ଞାନୀ ଅଟନ୍ତି, ସିଏ ମୋତେ ଅତି ପ୍ରିୟ ଲାଗିଥାନ୍ତି। ଲୌକିକ ପିତାଙ୍କର କେହି ଭଲ କେହି ଖରାପ ପିଲା ବି ଥାନ୍ତି, କେହି କୂଳରେ କଳଙ୍କ ମଧ୍ୟ ଲଗାଇଥାନ୍ତି, ବହୁତ ଖରାପ ହୋଇଯାଆନ୍ତି, ଏଠାରେ ମଧ୍ୟ ସେହିପରି ଅଛନ୍ତି। ଆଶ୍ଚର୍ଯ୍ୟବତ୍ ସନ୍ତାନ ହୁଅନ୍ତି, ଶୁଣନ୍ତି, କୁହନ୍ତି, ପୁଣି ଛାଡ଼ପତ୍ର ଦିଅନ୍ତି। ଏଥିରେ ହିଁ ନିଶ୍ଚୟ ପତ୍ର ଲେଖାଯାଇଥାଏ, କାରଣ ସେହି ପତ୍ର ପୁଣି ଆବଶ୍ୟକ ହେଲେ ସମ୍ମୁଖରେ ରଖାଯିବ। ରକ୍ତରେ ବି ଲେଖିକରି ଦିଅନ୍ତି, ରକ୍ତରେ ଲେଖି ପ୍ରତିଜ୍ଞା କରିଥାନ୍ତି। ଆଜିକାଲି ତ ସତ୍ୟ ପାଠ ମଧ୍ୟ କରାଉଛନ୍ତି, କିନ୍ତୁ ତାହା ହେଉଛି ମିଛ ଶପଥ। ଈଶ୍ୱରଙ୍କୁ ହାଜିର ନାଜିର ଜାଣିବା ଅର୍ଥାତ୍ ଇଏ ମଧ୍ୟ ଈଶ୍ୱର, ମୁଁ ମଧ୍ୟ ଈଶ୍ୱର ପ୍ରତିଜ୍ଞା କରୁଛି। ବାବା କହୁଛନ୍ତି, ଏବେ ତୁମେ ବାସ୍ତବରେ ହାଜିର ନାଜିର ଜାଣୁଛ। ବାବା ଏହି ଆଖି ରୂପୀ ଝରକାରେ ଦେଖୁଛନ୍ତି, ଏହା ଅନ୍ୟର ଶରୀର ଅଟେ, ଲୋନରେ ନେଇଛନ୍ତି। ବାବା ଭଡ଼ାଟିଆ ଅଟନ୍ତି, ଘରକୁ କାମରେ ଲଗାଯାଏ ନା, ତେଣୁ ବାବା କହୁଛନ୍ତି, ମୁଁ ଏହି ଶରୀରକୁ କାମରେ ଲଗାଉଛି। ବାବା ଏହି ଆଖି ରୂପୀ ଝରକାରେ ଦେଖୁଛନ୍ତି, ହାଜିର ନାଜିର ଉପସ୍ଥିତ ଅଟନ୍ତି। ଆତ୍ମା ନିଶ୍ଚୟ କର୍ମେନ୍ଦ୍ରିୟ ଦ୍ୱାରା ହିଁ କାମ କରିବ ନା, ମୁଁ ଆସିଛି ତେବେ ନିଶ୍ଚୟ ଶୁଣାଇବି ନା, ଏହି କର୍ମେନ୍ଦ୍ରିୟଙ୍କୁ ବ୍ୟବହାର କରୁଛି, ତେଣୁ ନିଶ୍ଚୟ ଭଡ଼ା ମଧ୍ୟ ଦେବାକୁ ପଡ଼ିବ। ତୁମେ ସନ୍ତାନମାନେ ଏବେ ନର୍କକୁ ସ୍ୱର୍ଗରେ ପରିଣତ କରୁଛ, ତେଣୁ ଆଲୋକଦାତା ଓ ଜାଗ୍ରତ କରିଲା ବାଲା ଅଟ। ଆଉ ସମସ୍ତେ ତ କୁମ୍ଭକର୍ଣ୍ଣ ନିଦରେ ଶୋଇପଡ଼ିଛନ୍ତି, ତୁମେ ମାତାମାନେ ସେମାନଙ୍କୁ ଜାଗ୍ରତ କରୁଛ, ସ୍ୱର୍ଗର ମାଲିକ କରୁଛ। ଏଥିରେ ମାତାମାନଙ୍କର ସଂଖ୍ୟା ଅଧିକ ରହିଛି, ତେଣୁ ବନ୍ଦେ ମାତାରମ୍ କୁହାଯାଏ। ଭୀଷ୍ମ ପିତାମହ ବଡ଼ ବଡ଼ ସନ୍ନ୍ୟାସୀ ଆଦିଙ୍କୁ ମଧ୍ୟ ତୁମେ ହିଁ ବାଣ ମାରିଛ। ମନ୍ମନା ଭବ ମଧ୍ୟାଜି ଭବ ବାଣ ମାରିବା କେତେ ସହଜ। ଏହି ବାଣ ଦ୍ୱାରା ତୁମେ ମାୟା ଉପରେ ମଧ୍ୟ ବିଜୟ ପ୍ରାପ୍ତ କରୁଛ। ତୁମକୁ ଏକମାତ୍ର ବାବାଙ୍କର ସ୍ମୃତିରେ ରହିବାକୁ ହେବ ଏବଂ ତାଙ୍କରି ଶ୍ରୀମତରେ ହିଁ ଚାଲିବାକୁ ହେବ। ବାବା ତୁମକୁ ଏପରି ଶ୍ରେଷ୍ଠ କର୍ମ ଶିଖାଉଛନ୍ତି, ଯାହାଦ୍ୱାରା ଏକୋଇଶ ଜନ୍ମ କେବେ ହେଲେ ତୁମକୁ କର୍ମ କୁଟିବାକୁ, ପରିଶ୍ରମ କରି ପେଟ ପୋଷିବାକୁ ପଡ଼ିବ ନାହିଁ। ତୁମେ ସଦା ସୁସ୍ଥ, ସଦା ସମ୍ପତ୍ତିବାନ ହୋଇଯାଉଛ। ଅନେକ ଥର ତୁମେ ସ୍ୱର୍ଗର ମାଲିକ ହୋଇଛ, ରାଜ୍ୟ ନେଇଛ, ପୁଣି ହରାଇଛ। ତୁମେ ବ୍ରାହ୍ମଣ କୁଳଭୂଷଣ ହିରୋ ହିରୋଇନ୍ର ଅଭିନୟ କରୁଛ। ଡ୍ରାମାରେ ସବୁଠାରୁ ଶ୍ରେଷ୍ଠ ପାର୍ଟ ତୁମ ପିଲାମାନଙ୍କର ଅଟେ, ତେଣୁ ଏଥିରେ ଶ୍ରେଷ୍ଠ କରି ଗଢୁଥିବା ବାବାଙ୍କ ସହିତ ବହୁତ ସ୍ନେହ ରହିବା ଉଚିତ। ବାବା ଆପଣ ମାଲିକ କରୁଛନ୍ତି, ନା ମନରେ ନା ଚିତ୍ତରେ ଆମକୁ କ'ଣ ଜଣାଥିଲା କି ଆମେ ହିଁ ନାରାୟଣ ଥିଲୁ। ବାବା କହୁଛନ୍ତି, ତୁମେ ହିଁ ନାରାୟଣ ଅଥବା ସେହି ଲକ୍ଷ୍ମୀ ଦେବୀ ଦେବତା ଥିଲ, ପୁଣି ପୁନର୍ଜନ୍ମ ନେଇ ଅସୁର ହୋଇଯାଇଛ। ଏବେ ପୁଣି ପୁରୁଷାର୍ଥ କରି ସମ୍ପତ୍ତି ପ୍ରାପ୍ତ କର। ଯିଏ ଯେତେ ପୁରୁଷାର୍ଥ କରୁଛନ୍ତି ତାର ସାକ୍ଷାତକାର ମଧ୍ୟ ହେଉଛେ। ରାଜଯୋଗ କେବଳ ଏକ ବାବା ହିଁ ଶିଖାଇଥିଲେ। ସତ୍ୟ ସତ୍ୟ ସହଜ ରାଜଯୋଗ ତ ତୁମେ ଏବେ ଶିଖାଇ ପାରିବ। ତୁମର କର୍ତ୍ତବ୍ୟ ହେଉଛି ବାବାଙ୍କର ପରିଚୟ ସମସ୍ତଙ୍କୁ ଦେବା। ସମସ୍ତେ ଅନାଥ ହୋଇପଡ଼ିଛନ୍ତି। ଏହି କଥା ମଧ୍ୟ କଳ୍ପ ପୂର୍ବର କୋଟିକରେ ଗୋଟିଏ ଆତ୍ମା ହିଁ ବୁଝିବେ। ବାବା ବୁଝାଉଛନ୍ତି, ସାରା ଦୁନିଆରେ ମହାନ ମୂର୍ଖକୁ ଦେଖିବାର ଅଛି ତ ଏହିଠାରେ ଦେଖ। ବାବା ଯାହାଙ୍କ ଠାରୁ ଏକୋଇଶ ଜନ୍ମର ସମ୍ପତ୍ତି ମିଳୁଛି ତାଙ୍କୁ ମଧ୍ୟ ଛାଡ଼ପତ୍ର ଦେଇଦେଉଛନ୍ତି। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ଏବେ ତୁମେ ସ୍ୱୟଂ ଈଶ୍ୱରଙ୍କର ସନ୍ତାନ ଅଟ। ପୁଣି ଦେବତା କ୍ଷତ୍ରିୟ ବୈଶ୍ୟ ଶୂଦ୍ରର ସନ୍ତାନ ହେବ। ଏବେ ଆସୁରୀ ସନ୍ତାନରୁ ଈଶ୍ୱରୀୟ ସନ୍ତାନ ହୋଇଛ। ବାବା ପରମଧାମରୁ ଆସି ପତିତରୁ ପାବନ କରାଉଛନ୍ତି, ତେଣୁ ତାଙ୍କୁ କେତେ ଧନ୍ୟବାଦ ଦେବା ଉଚିତ। ଭକ୍ତି ମାର୍ଗରେ ମଧ୍ୟ ଧନ୍ୟବାଦ ଅର୍ପଣ କରିଥାନ୍ତି। ଦୁଃଖରେ କ'ଣ କେହି ଧନ୍ୟବାଦ ଦେବେ? ଏବେ ତୁମକୁ କେତେ ସୁଖ ମିଳୁଛି, ତେବେ ବହୁତ ସ୍ନେହ ରହିବା ଦରକାର। ଆମେ ବାବାଙ୍କର ସହିତ ଯଦି ସ୍ନେହରେ କଥା ହେବା ତେବେ ସିଏ କାହିଁକି ନ ଶୁଣିବେ? ତୁମର ତାଙ୍କ ସହିତ ସମ୍ବନ୍ଧ ଅଛି ନା? ରାତିରୁ ଅମୃତ ବେଳାରୁ ଉଠି ବାବାଙ୍କ ସହ କଥା ହେବା ଉଚିତ। ବ୍ରହ୍ମା ବାବା ନିଜର ଅନୁଭବ କହୁଛନ୍ତି, ମୁଁ ବାବାଙ୍କୁ ବହୁତ ମନେ ପକାଉଛି। ବାବାଙ୍କର ସ୍ମୃତିରେ ଲୁହ ମଧ୍ୟ ଆସିଯାଉଛି। ମୁଁ କ'ଣ ଥିଲି, ବାବା କ'ଣ କରିଦେଲେ, ତତ୍ତ୍ୱମ୍। ତୁମେ ମଧ୍ୟ ସେହିପରି ହେଉଛ। ଯୋଗରେ ରହୁଥିବା ପିଲାମାନଙ୍କୁ ବାବା ସାହାଯ୍ୟ ମଧ୍ୟ କରିଥାନ୍ତି। ଆପେ ଆପେ ଆଖି ଖୋଲିଯିବ, ଖଟିଆ ହଲିଯିବ, ବାବା ବହୁତଙ୍କୁ ଉଠାଇଥାନ୍ତି। ବେହଦର ବାବା କେତେ କରୁଣା କରିଥାନ୍ତି। ତୁମେ ଏଠାକୁ କାହିଁକି ଆସିଛ? କହୁଛ ବାବା ଭବିଷ୍ୟତରେ ଶ୍ରୀ ନାରାୟଣଙ୍କୁ ବରଣ କରିବାର ଶିକ୍ଷା ନେବାକୁ ଆସିଛୁ, ଅଥବା ଲକ୍ଷ୍ମୀଙ୍କୁ ବରଣ କରିବା ପାଇଁ ଏହି ପରୀକ୍ଷା ପାସ୍ କରିବାକୁ ଆସିଛୁ। କେତେ ଆଶ୍ଚର୍ଯ୍ୟଜନକ ବିଦ୍ୟାଳୟ, କେତେ ଆଶ୍ଚର୍ଯ୍ୟଜନକ କଥା ଶୁଣାଉଛନ୍ତି। ଏହା ସବୁଠାରୁ ବଡ଼ ବିଶ୍ୱବିଦ୍ୟାଳୟ ଅଟେ। କିନ୍ତୁ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ନାମ ରଖିବାକୁ ସରକାର ଦେଉନାହାନ୍ତି। ଦିନେ ନିଶ୍ଚିନ୍ତ ମାନିବେ, ଏଠାକୁ ଆସିବାକୁ ଲାଗିବେ, କହିବେ ବାସ୍ତବରେ ଏହା କେତେ ବଡ଼ ବିଶ୍ୱବିଦ୍ୟାଳୟ ଅଟେ। ବାବା ତ ତୁମକୁ ନିଜ ନୟନରେ ବସାଇ ପଢ଼ାଉଛନ୍ତି, କହୁଛନ୍ତି ତୁମକୁ ସ୍ୱର୍ଗରେ ପହଞ୍ଚାଇ ଦେବି। ତେବେ ଏପରି ବାବାଙ୍କ ସହିତ କେତେ କଥାବାର୍ତ୍ତା ହେବା ଦରକାର, ତାହେଲେ ବାବା ବହୁତ ସାହାଯ୍ୟ କରିବେ। ଯାହାଙ୍କର ଗଳା ଖୋଲୁନାହିଁ ତାଙ୍କର ତାଲା ଖୋଲିଦେବେ। ରାତିରେ ବାବାଙ୍କୁ ସ୍ମରଣ କଲେ ବହୁତ ମଜା ଆସିବ। ବ୍ରହ୍ମା ବାବା ତାଙ୍କର ଅନୁଭବ ଶୁଣାଉଛନ୍ତି, ମୁଁ ଅମୃତ ବେଳାରେ କିପରି କଥା ହୋଇଥାଏ। ବାବା ପିଲାମାନଙ୍କୁ ବୁଝାଉଛନ୍ତି, ସାବଧାନ ରୁହ, କୂଳକୁ କଳଙ୍କିତ କର ନାହିଁ, ପାଞ୍ଚ ବିକାର ଦାନ ଦେଇ ପୁଣି ଫେରାଇ ନିଅ ନାହିଁ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ। ବାବାଙ୍କର ପ୍ରିୟ ପାତ୍ର ହେବା ପାଇଁ ଦୟାଶୀଳ ହୋଇ ସେବାରେ ତତ୍ପର ରହିବାକୁ ହେବ। ସୁପୁତ୍ର ଆଜ୍ଞାକାରୀ ହୋଇ ସଚ୍ଚା ଯୋଗୀ ବା ଜ୍ଞାନୀ ହେବାକୁ ପଡ଼ିବ। ଦୁଇ ନମ୍ବର ପଏଣ୍ଟ, ଅମୃତ ବେଳାରେ ଉଠି ବାବାଙ୍କ ସହିତ ବହୁତ ମିଠା ମିଠା କଥା ହେବାକୁ ପଡ଼ିବ। ବାବାଙ୍କୁ କୃତଜ୍ଞତା ଜ୍ଞାପନ କରିବାକୁ ହେବ। ବାବାଙ୍କର ସହଯୋଗର ଅନୁଭବ କରିବା ପାଇଁ ପରମପ୍ରିୟ ବାବାଙ୍କୁ ବହୁତ ସ୍ନେହରେ ମନେ ପକାଇବାକୁ ହେବ। ବରଦାନ, ସର୍ବଦା ଉମଙ୍ଗ ଉତ୍ସାହରେ ରହି ମନ ଦ୍ୱାରା ଖୁସିର ଗୀତ ଗାଉଥିବା ଅବିନାଶୀ ସୌଭାଗ୍ୟଶାଳୀ ହୁଅ। ତୁମେ ସୌଭାଗ୍ୟଶାଳୀ ପିଲାମାନେ ଅବିନାଶୀ ବିଧି ଦ୍ୱାରା ଅବିନାଶୀ ସିଦ୍ଧିଗୁଡ଼ିକୁ ପ୍ରାପ୍ତ କରୁଛ। ତୁମମାନଙ୍କର ମନ ଭିତରେ ସର୍ବଦା ୱାହା ୱାହାର ଗୀତ ବାଜିବାରେ ଲାଗିଛି। ୱାହା ବାବା, ୱାହା ମୋର ଭାଗ୍ୟ, ୱାହା ମିଠା ପରିବାର, ବାହା ଶ୍ରେଷ୍ଠ ସଙ୍ଗମ ଯୁଗର କଲ୍ୟାଣକାରୀ ସମୟ। ଏଠାରେ ସବୁ କର୍ମ ବାହା ବାହା ଅଟେ। ସେଥିପାଇଁ ତୁମେମାନେ ଅବିନାଶୀ ସୌଭାଗ୍ୟଶାଳୀ ଅଟ। ତୁମମାନଙ୍କର ମନ ଭିତରେ କେବେ ବି ହାଏ ଅର୍ଥାତ୍ କାହିଁକି ଆଇ ଅର୍ଥାତ୍ ମୁଁ ଶବ୍ଦ ଆସିପାରିବ ନାହିଁ। ହାଏ ବଦଳରେ ବାହା ବାହା ଶବ୍ଦ ଏବଂ ଆଇ ବଦଳରେ ବାବା ବାବା ଶବ୍ଦ ହିଁ ଆସୁଛେ। ସ୍ଲୋଗାନ, ଯାହା ବି ସଂକଳ୍ପ କରୁଛ ସେଥିରେ ଯଦି ଅବିନାଶୀ ସରକାରଙ୍କର ଷ୍ଟାମ୍ପ ଲଗାଇ ଦେବେ ତେବେ ସର୍ବଦା ଅଟଳ ରହିବେ। ଓମ୍ ଶାନ୍ତି।